ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶର ଉତ୍ତର ପୂର୍ବାଞ୍ଚଳ ନବଭାରତର ସବୁଠାରୁ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଗାମୀ 19 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦେଶରେ 102 ଲୋକସଭା ଆସନ ଲାଗି 1625 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ଗତକାଲି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ପାକିସ୍ତାନ ସଂସଦର ଉଚ୍ଚ ସଦନର ନବନିର୍ବାଚିତ ସଦସ୍ୟମାନଙ୍କର ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଆଇପିଏଲ୍ରେ ଆଜି ଚଣ୍ଡୀଗଡ଼ଠାରେ ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ ଏବଂ ଏସିଆନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ 2024 ଆଜିଠାରୁ ଚୀନ୍ର ନିଙ୍ଗ୍ବୋଠାରେ ଆରମ୍ଭ ହେଉଛି। ଦେଶର ଉତ୍ତର ପୂର୍ବାଞ୍ଚଳ ନବଭାରତର ସବୁଠାରୁ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ 5 ବର୍ଷ ମଧ୍ୟରେ ଏହି ଅଞ୍ଚଳର ବିକାଶ ଲାଗି ବିଗତ କଂଗ୍ରେସ ସରକାର ତୁଳନାରେ ବର୍ତ୍ତମାନର ବିଜେପି ସରକାରଙ୍କ ଦ୍ୱାରା 4 ଗୁଣ ଅଧିକ ପୁଞ୍ଜିନିବେଶ କରାଯାଇଛି। ଏକ ସମ୍ଭାଦପତ୍ର ସହିତ ସାକ୍ଷାତକାର ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ 1 ଦଶନ୍ଧିରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ବିଭିନ୍ନ ମୌଳିକ ଢାଞ୍ଚାଗତ ବିକାଶ ଯୋଗୁଁ ବର୍ତ୍ତମାନ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଦେଶର ଅନ୍ୟ ଭାଗ ସହିତ ସଂଯୋଗ କରାଯାଇପାରିଛି। ଏହି ଅବସରରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଣିପୁରଠାରେ ପ୍ରତିଷ୍ଠା କରାଯିବା ସହ ଉତ୍ତର ପୂର୍ବାଞ୍ଚଳର 8 ରାଜ୍ୟରେ 200 ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ତ୍ତମାନ ବିଦ୍ରୋହୀଙ୍କୁ ନିୟନ୍ତ୍ରଣ କରାଯିବା ସହ ଶାନ୍ତି ପ୍ରତିଷ୍ଠା କରାଯାଇପାରିଛି। ଏହି ଅବସରରେ ଗତ 10 ବର୍ଷ ମଧ୍ୟରେ 11 ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଶ୍ରୀ ମୋଦି କହିଛନ୍ତି, ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ 2014 ପରଠାରୁ ବର୍ତ୍ତମାନ ସୁଦ୍ଧା 9500 ରୁ ଅଧିକ ବିଦ୍ରୋହୀ ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ଉତ୍ତର ପୂର୍ବାଞ୍ଚଳର ଅଧିକାଂଶ ସ୍ଥାନରୁ ଆପ୍ସ୍ପାକୁ ଇତିମଧ୍ୟରେ ପ୍ରତ୍ୟାହାର କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ 19 ତାରିଖ ଦିନ ଦେଶରେ 102 ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି 1625 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ 1491 ଜଣ ପ୍ରାର୍ଥୀ ପୁରୁଷ ଓ 134 ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଗତକାଲି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏହି ପର୍ଯ୍ୟାୟରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ଲୋକସଭା ଆସନ ଲାଗି ଆସନ୍ତା 26 ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ବୁଲଧାନା, ଆକୋଲା, ଅମରାବତୀ, ୱାର୍ଦ୍ଧା, ୟବତ୍ମାଲା ୱାସିମ୍, ହିଙ୍ଗୋଲି, ନାନ୍ଦେଦ ଏବଂ ପାର୍ଭାନୀ ଏହି 8 ଲୋକସଭା ଆସନ ଲାଗି ମତଦାନ ହେବ। ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ମୋଟ 95 ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ମୋଟ 181 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବର୍ତ୍ତମାନର ସାଂସଦ ପ୍ରତାପ ପାଟିଲ ଚିକ୍ଲକର, କଂଗ୍ରେସର ବସନ୍ତରାଓ ଚୌହାନ ଏବଂ ବଞ୍ଚିତ ବହୁଜନ ଆଘାଡ଼ିର ଅବିନାଶ ଭୋସିକାର ଅନ୍ତର୍ଭୁକ୍ତ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମଧ୍ୟପ୍ରଦେଶରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ସରଗରମ ହୋଇଛି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ରାଜ୍ୟ ଗସ୍ତ କରି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଲାଘାଟର ଉତ୍କ୍ରିତ ପଡ଼ିଆଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଏକ ଜନସମାବେଶରେ ଉଦ୍ବୋଧନ ଦେବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତ 3 ଦିନ ମଧ୍ୟରେ ଏହା ହେଉଛି ଶ୍ରୀ ମୋଦିଙ୍କର ଦ୍ୱିତୀୟ ମଧ୍ୟପ୍ରଦେଶ ଗସ୍ତ। ବାଲାଘାଟ ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଶ୍ରୀ ମୋଦିଙ୍କର ଆଜିକାର ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଗତକାଲି ସିଓନି ଓ ସାଦଲଠାରେ 2 ପୃଥକ୍ ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆସନ୍ତା 26 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ 7 ଲୋକସଭା ଆସନରେ 88 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆକାଶବାଣୀରୁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ତାମିଲନାଡୁ ଗସ୍ତ କରି କେତେକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଚେନ୍ନାଇଠାରେ ଶ୍ରୀ ମୋଦି ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବା ପରେ ଆସନ୍ତାକାଲି ଭେଲୋର ଏବଂ କୋଏମ୍ବାଟୁର୍ରେ ଦୁଇଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 19 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବସରରେ ତାମିଲନାଡୁର 39 ଲୋକସଭା ଆସନ ଲାଗି ମତଦାନ ହେବ। ବିଜେପିର ବରିଷ୍ଠ ନେତା ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ସମଗ୍ର ଦେଶରେ ମାଓବାଦୀ ଉପଦ୍ରବ ଦୁର୍ବଳ ହୋଇଛି। ଗତକାଲି ମହାରାଷ୍ଟ୍ର ଗସ୍ତ କରି ଚନ୍ଦ୍ରପୁରର ମର୍ୱା ବିମାନ ବନ୍ଦର ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି ଗତକାଲି ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ଗଡ଼ଚିରୋଲି ଲୋକସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରି କହିଛନ୍ତି ଏକଦା ନକ୍ସଲବାଦ ଲାଗି ଜଣାଯାଉଥିବା ଗଡ଼ଚିରୋଲି ବର୍ତ୍ତମାନ ଇସ୍କାତ ଶିଳ୍ପ ଏବଂ ବିକାଶ ଲାଗି ପରିଚିତ ହୋଇପାରିଛି। ସମାଜର ଦୁର୍ବଳ ଶ୍ରେଣୀ ବର୍ଗଙ୍କର ଉତ୍ଥାନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର 80 କୋଟି ଲୋକଙ୍କୁ ବର୍ତ୍ତମାନ ମାଗଣାରେ ରାସନ ଯୋଗାଇ ଦିଆଯାଉଥିବାବେଳେ 50 କୋଟିରୁ ଉର୍ଦ୍ଧ୍ୱ ନାଗରିକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିରୋଧୀ କଂଗ୍ରେସ ଦଳକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ରାଜ୍ୟରେ ଶାସନ କରୁଥିବା ବିଗତ ସରକାର ସେଠାରେ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିକାଶମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ବାଧା ସୃଷ୍ଟି କରୁଥିଲେ। ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ରାଜ୍ୟ ସରକାର ପୁଣି ଥରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଲୋକସଭା ଆସନରୁ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ସୁଧୀର ମୁଙ୍ଗତିୱାର ଓ ଗଡ଼ଚିରୋଲି ଆସନରୁ ବର୍ତ୍ତମାନର ସାଂସଦ ଅଶୋକ ନେଟେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଦଳରୁ ପୂର୍ବତନ ସାଂସଦ ବାଲୁ ଧାନରକରଙ୍କ ପତ୍ନୀ ପ୍ରତିଭା ଧାନରକରଙ୍କୁ ଚନ୍ଦ୍ରପୁରଠାରେ ପ୍ରାର୍ଥୀ କରାଯାଇଥିବାବେଳେ ଗଡ଼ଚିରୋଲି ଆସନରେ ଡକ୍ଟର ନାମଦେବ କିର୍ସନଙ୍କୁ ଟିକେଟ୍ ମିଳିଛି। ଆଗାମୀ 19 ତାରିଖ ଦିନ ପୂର୍ବାଞ୍ଚଳ ବିଦର୍ଭର ନାଗପୁର ରାମଟେକ୍ ଚନ୍ଦ୍ରପୁର ଗଡ଼ଚିରୋଲି ଚିମୁର ଭାନ୍ଦ୍ରା ଗୋନ୍ଦିଆ ଲୋକସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ପାକିସ୍ତାନ ସଂସଦର ଉଚ୍ଚ ସଦନର ନବନିର୍ବାଚିତ ସଦସ୍ୟମାନଙ୍କର ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିସହିତ ନୂତନ ସିନେଟ୍ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମଧ୍ୟ ନିର୍ବାଚିତ ହେବେ। ଏଥିଲାଗି ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରି ଆଜି ସକାଳ 9ଟାରେ ସଂସଦ ଭବନରେ ସିନେଟ୍ର ବୈଠକ ଡାକିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସକୁ 7 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 137 ରନ୍ କରିଥିଲା। ଦଳ ପକ୍ଷରୁ ଶ୍ରେୟସ୍ ଆୟାର 32 ବଲ୍ରୁ ସର୍ବାଧିକ 34 ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଡେଜା 3ଟି ଲେଖାଏଁ ଓ ମୁସ୍ତାଫିଜୁର ରହମାନ 2ଟି ୱିକେଟ୍ ଅକ୍ତିଆର କରିଥିଲେ। 138 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ 14ଟି ବଲ୍ ବାକି ଥାଇ 3 ୱିକେଟ୍ ହରାଇ 141 ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଇକ୍ୱାଡ 58ଟି ବଲ୍ରୁ 67 ରନ୍ କରି ଅପରାଜିତ ଥିଲେ। ରବୀନ୍ଦ୍ର ଜାଡେଜା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ଚଣ୍ଡୀଗଡ଼ର ମହାରାଜ ଯାଦବେନ୍ଦ୍ର ସିଂହ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଏସିଆନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ 2024 ଆଜିଠାରୁ ଚୀନ୍ର ନିଙ୍ଗ୍ପୋଠାରେ ଆରମ୍ଭ ହେଉଛି। ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଏଚ୍ଏସ୍ ପ୍ରଣୟ କିଦାମ୍ବି ଶ୍ରୀକାନ୍ତ ଲକ୍ଷ୍ୟ ସେନ୍ ଓ ପିଭି ସିନ୍ଧୁଙ୍କ ସମେତ ଅନ୍ୟ ପ୍ରତିଯୋଗୀମାନେ ଭାଗ ନେଉଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ଉଦ୍ଘାଟନୀ ପର୍ଯ୍ୟାୟରେ ଭାରତର ଏଚ୍ଏସ୍ ପ୍ରଣୟ ଚୀନ୍ର ଲୁ ଗୁହାଜୋଙ୍କୁ ଭେଟିବାକୁ ଥିବାବେଳେ କିଦାମ୍ବି ଶ୍ରୀକାନ୍ତଙ୍କ ସହିତ ଇଣ୍ଡୋନେସିଆର ଆନ୍ଥୋନି ଗିଣ୍ଟିଙ୍ଗ୍ ମୁକାବିଲା ହେବ। ସେହିଭଳି ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ୟ ସେନ୍ ଟପ୍ ସିଡ୍ ସିୟୁ କିଙ୍କୁ ଭେଟିବାକୁ ଥିବାବେଳେ ପ୍ରିୟାଂଶୁ ରାଜୱତ୍ ମାଲେସିଆର ଲି ଜିଙ୍କ ସହିତ ମୁକାବିଲା କରିବେ। ମହିଳା ସିଙ୍ଗଲ୍ସ ବର୍ଗରେ ପ୍ରଥମ ପର୍ଯ୍ୟାୟରେ ପିଭି ସିନ୍ଧୁ ମାଲେସିଆର ଗୁ ଚିନ୍ ୱିଙ୍କୁ ଭେଟିବାକୁ ଥିବାବେଳେ ଆକାଶି କାଶ୍ୟପଙ୍କ ସହିତ ଥାଇଲାଣ୍ଡର ବୁସାମନ୍ ଅଙ୍ଗବା ମୃଙ୍ଗ୍ ପାଙ୍କ ସହିତ ମୁକାବିଲା ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଦେଶର ଉତ୍ତର ପୂର୍ବାଞ୍ଚଳ ନବଭାରତର ସବୁଠାରୁ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଗାମୀ 19 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦେଶରେ 102 ଲୋକସଭା ଆସନ ଲାଗି 1625 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ଗତକାଲି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଏବଂ ଆଇପିଏଲ୍ରେ ଆଜି ଚଣ୍ଡୀଗଡ଼ଠାରେ ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ବର୍ତ୍ତମାନ ପାଇଁ ଏତିକି।